ଟିକେ ଶୁଣିଲୁ?
ହଁ
ଟିକେ ଶୁଣୁ ତ।
ହଁ ଭାଇ କହୁନୁ।
ତତେ ଗୋଟେ ଅର୍ଜେଣ୍ଟ କଥା କହିବାର ଥିଲା।
ଭାଇ ମୋ ଭଲ ବିଷୟରେ ଜାଣିଦେଲେନି ତ। ହଁ ଭାଇ କହୁନୁ।
ମୁଁ ଗୋଟେ ପୁଅକୁ ବହୁତ ଭଲ ପାଏ।
ଆଉ ଭାଇ କଂଗ୍ରାଚୁଲେସନ ହେଲା।
ଦେଖିଲୁ ଫଟୋଟା?
ନା ହେଇପାରିବନି।
କଣ ହେଲା, ଭଲ ଦେଖା ଗଲାନି? ଆରେ
ଏମିତି ବି ସେ ଭାରି ସୁନ୍ଦରୀ ସଜେଇ ହେଲେ ଯାଏ ମୁମାରି। ଏମିତି ବି ସେ ଭାରି ସୁନ୍ଦରୀ ସଜେଇ ହେଲେ ଯାଏ ମୁମାରି। ଫୁଲ ପରି ଯିଏ ହାସେ ଆଏ ହଳଦୀ ରଙ୍ଗର ଝିଅଟିଏ। ସପନ ଦେଖିଲା ବାଲା ମୁଁ ସପନ ଦେଖୁଛି, ତାରା ହେଇ ସିଏ ମୋ ହାତେ ଖେଳୁଛି।
ହାଇ ଯାହାକୁ ଦେଖିଲେ ଲାଗେ ମୋତେ ଏମିତି, ମୋ କଥା ପଚାରେ ସିଏ ଯେମିତି।
ଏମିତି ବି ସେ ଭାରି ଲାଜେ ହସରେ ତାର ଦିଏ ବିଜେ। ମେଘ ପରି ଯିଏ ବର୍ଷେ ହାଏ ହଳଦୀ ରଙ୍ଗର ଝିଅଟିଏ। ହଳଦୀ ରଙ୍ଗର ଝିଅଟିଏ। ହାଥିଲେ ବି ଘରକୁ ଆମ ସହଜ ବାଟ, ତା ଘର ବାଟେ ଯାଏ ହେଲେ ବି କଷ୍ଟ।
ଏମିତି ବେଶୀ ଘରେ ନିରୀହ ଦେଖିଲେ ମୋତେ ପୁତୁଛି ମୁହ।
ଯଦି ଆପଣ କିଛି ଭାବିବେନି, ଗୋଟେ କଥା କହିବାର ଥିଲା।
ହଁ ପଚାରୁନାହାନ୍ତି।
ନିତୁରଙ୍ଗର ବାହାଘର ତ ଠିକ ହେଇଗଲା, ଯଦି ଆପଣ ଚାହାନ୍ତି ମୋ ସାନ ଭାଇର ବାହାଘର ଆପଣଙ୍କ ଲକ୍ଷ୍ମୀ ସହିତ ହେଲେ ବହୁତ ଭଲ ହୁଅନ୍ତା।
ହେଲେ ତାର ବି ତ ଇଚ୍ଛା ଥିବା ଦରକାର।
କଣ କହୁଛ ଲକ୍ଷ୍ମୀ?
ହଳଦୀ ରଙ୍ଗର ଝିଅଟିଏ।